ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁମ୍ବାଇର ଜିଓ ୱାର୍ଲଡ କନ୍ଭେନ୍ସନ୍ ସେଣ୍ଟର୍ନ ଚାଲିଥିବା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025 ଥି ଆଜ ତିନି ନମ୍ବର ଦିନେ ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟ ତରଫ 2024-25 ବର୍ଷର ଗଣମାଧ୍ୟମ ଆଉ ମନୋରଞ୍ଜନ କ୍ଷେତ୍ରର ପରିସଂଖ୍ୟାନ ତଥ୍ୟ ବାହାରିବା। ଗଲାକାଲି ସମ୍ମିଳନୀ ଥି ୱେବ୍ସ ଘୋଷଣାନାମା ଗୃହୀତ ହୋଇଛେ। ସଦସ୍ୟ ଦେଶମାନେ ଐତିହ୍ୟ ଆଉ ପରମ୍ପରାର ପ୍ରଚାର ପ୍ରସାର ଦିଗେ ସହଯୋଗ କରବାରକେ ସହମତ ହୋଇଛନ୍। ଭୁଲ ସୂଚନା ପ୍ରସାରଣ ଆଉ ମନଗଢ଼ା କାହାଣୀର ପ୍ରସାରଣକେ ରୋକବାର ଗଣମାଧ୍ୟମର ଅଖଣ୍ଡତା ଆଉ ତଥ୍ୟ ଆଧାରିତ ସାମ୍ବାଦିକତା ଦାୟିତ୍ୱପୂର୍ଣ୍ଣ ବିଜ୍ଞାପନକେ ତହକାବାର ଲାଗି ସବୁ ଦେଶ ରାଜି ହୋଇଛନ୍। ସେନ୍ତା ରେଡିଓ ପୁନଃକଳ୍ପିତ ଡିଜିଟାଲ ଯୁଗରେ ସମୃଦ୍ଧ ଶୀର୍ଷକ ଥି ଗୋଟିଏ ଆଲୋଚନାଚକ୍ର ହୋଇଥିଲା। ଆଲୋଚନାଚକ୍ରଥି ପ୍ରସାର ଭାରତୀର ଆଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶି ଶେଖର ଭେମ୍ପତି ଯୋଗ ଦେଇକରି ଭାରତ ରେଡିଓର ସବୁନୁ ବଡ଼ ବଜାର ବୋଲି କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗଲାକାଲି ରାଜଭବନଠାରେ ପେସା ଆକ୍ଟ, ଜଙ୍ଗଲ ଅଧିକାର ଆଇନ, ଅନୁସୂଚିତ ଜାତି ଆଉ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଆଉ ପଛୁଆ ବର୍ଗ କଲ୍ୟାଣ ବିଭାଗର କାମ ବାବଦେ ସମୀକ୍ଷା କରିଛନ୍। ବିଭାଗ ଅନ୍ତର୍ଗତ ଯୋଜନାମାନଙ୍କର ସଫଲ ତଦାରଖ ଆର୍ କାମକେ ନେଇକରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚଦର୍ଜାର ଟାସ୍କଫୋର୍ସ ଗଠନ କରିବା ଲାଗି ରାଜ୍ୟପାଳ ଇ ବାବଦେ ପରାମର୍ଶ ଦେଇଛନ୍। ବୈଠକ ଥି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାରେ ହୋଇଥିବା 136 ନମ୍ବର ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରେନ୍ସ ଅଥରିଟି ବୈଠକଟି ପାଖାପାଖି 3900 କୋଟି ଟଙ୍କାର 19 ଶିଳ୍ପ ପ୍ରସ୍ତାବକେ ମଞ୍ଜୁର କରାଯାଇଛି। ମଞ୍ଜୁର ହୋଇଥିବା ପ୍ରକଳ୍ପ ଭିତରେ ସୁନ୍ଦରଗଡ଼ର ରେଲ୍ ଯନ୍ତ୍ରପାତି କାରଖାନା ସ୍ଥାପନା, ଖୋର୍ଦ୍ଧାନ ନୂଆ ଲଜିଷ୍ଟିକ୍ ପାର୍କ ଆଉ ପର୍ଯ୍ୟଟନର ବିକାଶ ଲାଗି 6 ନୂଆ ପ୍ରକଳ୍ପ ସାମିଲ ଅଛି। ଏହି ପ୍ରକଳ୍ପମାନେ କାର୍ଯ୍ୟକାରୀ ହେଲେ ରାଜ୍ୟ ପାଖାପାଖି 7,500 ଲୋକ ନିଯୁକ୍ତି ପାଇବେ। ରାଜ୍ୟ ଡ୍ୟାମ୍ମାନଙ୍କର ସୁରକ୍ଷା ଆଉ ଭବିଷ୍ୟତ ରଣନୀତି ତିଆରି ବାବଦେ ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆର୍ ବିଶ୍ୱ ବ୍ୟାଙ୍କର ଗୋଟିଏ ଦଲ ଭିତରେ ବୈଠକ ହୋଇଯାଇଛି। ବୈଠକଟି ବିଶ୍ୱ ବ୍ୟାଙ୍କ ସାହାଯ୍ୟ ଡ୍ୟାମ୍ ପୁନର୍ବାସ ଆର୍ ଉନ୍ନତି ପ୍ରକଳ୍ପ ଡ୍ରିପ୍ ଅଧୀନ ଥି ରାଜ୍ୟ ଚାଲିଥିବା କାମମାନଙ୍କର ସମୀକ୍ଷା କରାଯାଇଥିଲା। ରାଜ୍ୟ ସରକାରଙ୍କ ଡ୍ରିପ୍ 1 ଆର୍ 2 କାମକେ ଦେଖିକରି ବିଶ୍ୱ ବ୍ୟାଙ୍କ ଟିମ୍ ପ୍ରଶଂସା କରବାର ସହିତ ଆଇବା କ୍ଷେପେ ଡ୍ରିପ୍ 3 ଥି ହୀରାକୁଦ ଡ୍ୟାମ୍ନ ଅତିରିକ୍ତ ସ୍ପିଲ୍ୱେ ତିଆର ଆର୍ ସ୍ୱୟଂଚାଳିତ ଫାଟକ ପ୍ରକଳ୍ପ କରାଯିବାର ବାବଦେ ଆଲୋଚନା କରିଥିଲେ। ସେନ୍ତା ରାଜ୍ୟର 25 ଡ୍ୟାମ୍ ଲାଗି ଜରୁରୀ ଆକ୍ସନ୍ ପ୍ଲାନ୍ ତିଆରି କରବାର୍ଥି ରାଜ୍ୟ ସରକାରଙ୍କ ପଦକ୍ଷେପକେ ବି ବିଶ୍ୱ ବ୍ୟାଙ୍କ ଟିମ୍ ପ୍ରଶଂସା କରିଛନ୍। ରାଜ୍ୟ ବଢ଼ତି ଖରାକେ ନଜରଠି ରଖିକରି ଆଇବା 5 ସୋମବାର ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ପରୀକ୍ଷା 2025 ଫଳାଫଲ ଗଲାକାଲି ବାହାରିଛି। ଏ ବଛର ପାସ୍ ହାର 94.93% ରହିଛି। ଏଥର 5,02,417 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାର ବେଲ୍କେ ସେଥିଭିତରୁ 484,557 ଜଣ ପାସ୍ କରିଛନ୍। ସେନ୍ତା 1,812 ଜଣ ଛାତ୍ରଛାତ୍ରୀ A1 ଗ୍ରେଡ୍ ପାଇଛନ୍। ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ଫେରଘାଏ ଯାଞ୍ଚ, ଆଉ ଥରେ ମାର୍କାମିଶା ପ୍ରକ୍ରିୟା ଆଉ ଉତ୍ତର ଖାତାର ନକଲ ପାଇବାର ଲାଗି ଆଇଷ୍ଠାନୁ ବୋର୍ଡ ୱେବ୍ସାଇଟ୍ଟି ଆବେଦନ କରିପାରିବେ। ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥ ଜେଲ୍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍। କେନ୍ଦ୍ରୀୟ ଡେପୁଟେସନ୍ରୁ ଫିର୍ଲା ଉତ୍ରୁ ତାଙ୍କୁ ଏହି ପଦଟି ଅବସ୍ଥାପିତ କରାଯାଇଛି। ଏ ବାବଦେ ଗୃହ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଆଜ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଗଣତନ୍ତ୍ର ରାଷ୍ଟ୍ରନ ଖବରକାଗଜର ସ୍ୱାଧୀନତାକେ ବଜାୟ ରଖବା ଲାଗି ମିଳିତ ଜାତିସଂଘର ୟୁନେସ୍କୋ ସଂସ୍ଥା ତରଫ 1993 ଫି ବଛର ଏହି ଦିବସ ପାଳନ କରାଯାଉଛି। ନିର୍ଭୀକ ସାମ୍ବାଦିକତା ଲାଗି କଲମ୍ବିଆ ସାମ୍ବାଦିକ ଗିଲି ଏର୍ମୋଙ୍କୁ ତାଙ୍କର ଖବରକାଗଜ କାର୍ଯ୍ୟାଳୟ ଅସାମାଜିକ ଲୋକମାନେ ମାରିଦେଇଥିଲେ। ତାଙ୍କୁ ମନେ ପକାଇକରି ୟୁନେସ୍କୋ ତରଫ ପ୍ରେସ୍ ସ୍ୱାଧୀନତା ଦିବସ ଲାଗି ଭଲ କାମ କରିଥିବା ଲୋକ ଆର୍ ସଂସ୍ଥାକେ ଗିଲି ଏର୍ମୋ ପୁରସ୍କାର ଦିଆଯାଉଛି। ଏ ବଛର ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସର ବାର୍ତ୍ତା ହେଉଛି ନିର୍ଭୀକ ନୂଆ ଯୁଗେ ସାମ୍ବାଦିକତା, ପ୍ରେସ୍ ସ୍ୱାଧୀନତା ଉପରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ। ସୁପ୍ରିମକୋର୍ଟନ ଜାତୀୟ ଆଇନ ସେବା ପ୍ରାଧିକରଣ ତରଫ ସାବିତ୍ରୀବାଈ ଫୁଲେଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଜାତୀୟ ରିଲ୍ ଆର୍ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ହୋଇଯାଇଛି। ଏଥି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଟ୍ର ଜାଗୃତି ମାଝୀ ସର୍ବଭାରତୀୟ ସ୍ତରଠି 2 ରହିକରି ପୁରସ୍କୃତ ହୋଇଛନ୍। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:00 ଜୁହାର।